ହ୍ୟାଲୋ, ମୁଁ ପ୍ରମୋଦ ସେନାପତି, ମୁଁ ଜନତାନଗରରୁ କହୁଛି, ୱାର୍ଡ ନମ୍ବର 21। ଅଳିଆ ଯୋଉ ଧର ସଚେତନ ଆପଣ କହିଲେ ଲୋକଙ୍କୁ ଯାଇ ଆମେ ଘରେ ଘରେ ସଚେତନ କଲୁ, କଲେ ଲାଭ କ'ଣ ହେଲା? କେତେ 5 ଦିନ 6 ଦିନ କେତେ ଦିନ ବାଜେଇବେ? ସେ ଗାଡି ଆସିଲାନି, ସେ ଯୋଉ ସଚେତନ କରିବାର ବି କିଛି ମୂଲ୍ୟ ରହିଲାନି। ତେଣୁ ଗାଡି ଯେତେ ଆସିବ ତାହେଲେ ସଚେତନ କଲେ ଲୋକ ଗାଡି ସବୁଦିନରେ ଅଳିଆ ପକେଇବେ, ଲୋକ ବି ସଚେତନ ହେବେ। ଆଉ ସଚେତନ କରି ଲାଭ କ'ଣ କି? ଗାଡି ଟିକେ ପଠେଇଲେ ଭଲ ହବ।